ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମହାରାଷ୍ଟ୍ରରେ ବିଶ୍ୱଶାନ୍ତି ବୁଦ୍ଧବିହାର ରାଜି ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ବ୍ରୁନେଇର ସୁଲତାନଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ତ୍ରିପୁରାରେ ଶାନ୍ତି ଏବଂ ସମୃଦ୍ଧି ଆଣିବା ଲକ୍ଷ୍ୟରେ ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହେବ ତିନୋଟି ବୁଝାମଣାପତ୍ର. ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନ୍ରେ 51 ଜଣଙ୍କର ମୃତ୍ୟୁ ଏବଂ ପ୍ୟାରିସ୍ ଅଲମ୍ପିକ୍ସ 2024ର ଷଷ୍ଠ ଦିନରେ 5ଟି ପଦକ ହାସଲ କଲେ ଭାରତୀୟ କ୍ରୀଡ଼ାବିତ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଟ୍ରର ଲାଟୁର ଜିଲ୍ଲା ଅନ୍ତର୍ଗତ ଉଦ୍ଗିରଠାରେ ବିଶ୍ୱଶାନ୍ତି ବୁଦ୍ଧବିହାରର ଆଜି ଉଦ୍ଘାଟନ କରିବେ. ଏହି ସମାରୋହରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏବଂ ଅଜିତ ପାୱାର ଓ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ ଯୋଗଦେବେ. ଉଦ୍ଗିର କଲେଜ ପରିସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶାସନ ଆପ୍ଲିଆ ଦରି ଏବଂ ମୁଖ୍ୟମନ୍ତ୍ରୀ ମାଝି ଲଡ଼କି ବହିନ ଯୋଜନାର ହିତାଧିକାରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି. ନାମଦେଡ଼ସ୍ଥିତ ଶ୍ରୀ ହଜୁର ସାହିବ ଗୁରୁଦ୍ୱାର ମଧ୍ୟ ପରିଦର୍ଶନରେ ଯିବେ. ସୂଚନାଯୋଗ୍ୟ, ଗତ ସୋମବାରଠାରୁ ରାଷ୍ଟ୍ରପତି ତିନିଦିନିଆ ଗସ୍ତରେ ମହାରାଷ୍ଟ୍ର ଯାଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରୁନେଇର ସୁଲତାନ ହାଜି ହାସନାଲ ବୋଲକ୍ୟାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ. ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ମହାକାଶ ବିଜ୍ଞାନ, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ସମ୍ପର୍କର ନୂତନ ମାର୍ଗ ଉନ୍ମୁକ୍ତ ନେଇ ଦ୍ୱିପକ୍ଷ ବିଚାର ବିମର୍ଶ କରିବାର ସମ୍ଭାବନା ରହିଛି. ଏହି ଅବସରରେ କେତୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବ୍ରୁନେଇ ଗସ୍ତରେ ଯାଇ ଗତକାଲି ବନ୍ଦରସେରୀ ବେଗୱାନରେ ପହଞ୍ଚିଥିଲେ. ସେଠାରେ ବ୍ରୁନେଇ ରାଜକୁମାର ହାଜି ଅଲ୍ ମୁହତାଦି ବିଲ୍ଲାହା ଏବଂ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ. ବ୍ରୁନେଇକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଗସ୍ତ. ଭାରତ ଏବଂ ବ୍ରୁନେଇ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର 40 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି. ଭାରତୀୟ ସମୁଦାୟଙ୍କ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା. ଏହି ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଆଜି ବ୍ରୁନେଇରୁ ସିଙ୍ଗାପୁର ଯିବେ. ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱାଙ୍ଗ୍ଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ଯାଉଛନ୍ତି. ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବା ସହ ଆଞ୍ଚଳିକ ଏବଂ ବୈଷୟିକ ପରିସ୍ଥିତି ଉପରେ ମଧ୍ୟ ମତ ବିନିମୟ ହେବ. ପ୍ରତିରକ୍ଷା ସହଯୋଗ, ବାଣିଜ୍ୟ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଭାଗିତା ସୁଦୃଢ଼ ରହିଛି. ତ୍ରିପୁରାରେ ଶାନ୍ତି ଏବଂ ସମୃଦ୍ଧି ଆଣିବା ଲକ୍ଷ୍ୟରେ ଆଜି ନୂଆଦିଲ୍ଲୀଠାରେ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ. ତ୍ରିପୁରା ସରକାର, ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା ଏନ୍ଏଲ୍ଏଫ୍ଟି ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ ଏଟିଟିଏଫ୍ ସହ କେନ୍ଦ୍ର ସରକାର ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷର କରିବେ. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ତ୍ରିପୁରା ସରକାରଙ୍କ ବରିଷ୍ଠ ଅଧିକାରୀ ଏହି ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉପସ୍ଥିତ ରହିବେ. ଉତ୍ତର ପୂର୍ବାଞ୍ଚଳରେ ଉଗ୍ରବାଦ ହିଂସାକୁ ପ୍ରତିହତ କରିବା ସହ ଏକ ସଂଘର୍ଷମୁକ୍ତ ଅଞ୍ଚଳ ଗଠନ ପାଇଁ ଏହି ବୁଝାମଣାପତ୍ର ବିଶେଷ ସହାୟକ ହେବ ବୋଲି ଜଣାପଡ଼ିଛି. ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସେହି ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ଏବଂ ସମୃଦ୍ଧି ଲକ୍ଷ୍ୟରେ 12 ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛନ୍ତି. ସେଥିମଧ୍ୟରୁ ତ୍ରିପୁରାର ଏହି 3 ଚୁକ୍ତି ଅନ୍ତର୍ଭୁକ୍ତ. ଏହି ବୁଝାମଣାପତ୍ରଗୁଡ଼ିକ ଦ୍ୱାରା ପାଖାପାଖି 10,000 ଲୋକ ଅସ୍ତ୍ରଶସ୍ତ ତ୍ୟାଗ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି. ବିଜେପି ପ୍ରାର୍ଥୀ ରାଜୀବ ଭଟ୍ଟାଚାର୍ଯ୍ୟ ତ୍ରିପୁରା ରାଜ୍ୟସଭା ଆସନରେ ବିଜୟୀ ହୋଇଛନ୍ତି. ରାଜ୍ୟସଭା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇଏମ୍ର ସୁଧାନ ଦାସଙ୍କୁ 37 ଭୋଟ୍ରେ ପରାସ୍ତ କରିଛନ୍ତି. କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅସନ୍ତୁଷ୍ଟ ପଶ୍ଚିମବଙ୍ଗର ବହୁ ବିଶିଷ୍ଟ ବ୍ୟକ୍ତି ସେମାନଙ୍କର ସମ୍ମାନ ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି. ଏଥିରେ ବହୁ ବିଶିଷ୍ଟ ସାହିତ୍ୟିକ, ନାଟ୍ୟ ଏବଂ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ତଥା ଅନ୍ୟାନ୍ୟ ବର୍ଗର ସମ୍ମାନିତ ବ୍ୟକ୍ତି ଅଛନ୍ତି. ସେମାନଙ୍କ ମଧ୍ୟରେ ଅଭିନେତ୍ରୀ ସୁଦୀପ୍ତା ଚକ୍ରବର୍ତ୍ତୀ, ନାଟ୍ୟକାର ବିପ୍ଳବ ବନ୍ଦୋପାଧ୍ୟାୟ, ଦୀନବନ୍ଧୁ ମିତ୍ର ପୁରସ୍କାର ପ୍ରାପ୍ତ ଚନ୍ଦନ ସେନ୍ ପ୍ରମୁଖ ଅଛନ୍ତି. ସପ୍ତାହେ ପୂର୍ବରୁ ମାଲଦା ଜିଲ୍ଲାର ନାଟ୍ୟଗୋଷ୍ଠୀ ସମବେତା ପ୍ରୟାସ ଏହି ପ୍ରସଙ୍ଗକୁ ବିରୋଧ କରି 50,000 ସରକାରୀ ଅନୁଦାନକୁ ଫେରସ୍ତ କରିବାକୁ ଘୋଷଣା କରିଥିଲା. ସେହିଭଳି ଅଲିପୁରଦ୍ୱାର ଜିଲ୍ଲାର ଶିକ୍ଷକ ପରିମଳ ଦେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପୁରସ୍କାରକୁ ଫେରାଇ ଦେଇଥିଲେ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ୟୁକ୍ରେନ୍ର କେନ୍ଦ୍ରୀୟ ସହର ପୋଲ୍ଟାଭା ଉପରେ ରୁଷ୍ର କ୍ଷେପଣାସ୍ତ୍ର ଆକ୍ରମଣରେ ଅତି କମ୍ରେ 51 ଜଣଙ୍କର ମୃତ୍ୟୁ ହୋଇଛି, 200ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣ ଦ୍ୱାରା ସେଠାକାର ସାମରିକ ଯୋଗାଯୋଗ ପ୍ରତିଷ୍ଠାନ ଏବଂ ଡାକ୍ତରଖାନା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ୟୁକ୍ରେନ୍ର ସ୍ଥଳସେନା ଏହି ଆକ୍ରମଣରେ ଯବାନ ଶହୀଦ ହୋଇଥିବା ନିଶ୍ଚିତ କରିଛି। ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ରୁଷ୍ର କ୍ଷେପଣାସ୍ତ୍ର ଆକ୍ରମଣ ଅବ୍ୟବହିତ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଥିଲେ ମଧ୍ୟ ଆଶ୍ରୟସ୍ଥଳକୁ ଯିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନଥିଲା। ପୋଲ୍ଟାଭା ସାମରିକ ଯୋଗାଯୋଗ ପ୍ରତିଷ୍ଠାନରେ ଏହି ସମୟରେ ଶିକ୍ଷାଦାନ କାର୍ଯ୍ୟ ଚାଲୁ ରହିଥିଲା। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି କହିଛନ୍ତି, ରୁଷ୍କୁ ଏହି ଆକ୍ରମଣର ମୂଲ୍ୟ ଦେବାକୁ ପଡ଼ିବ। ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ୟୁକ୍ରେନ୍ ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ତେବେ ଏହି ଆକ୍ରମଣ ନେଇ ମସ୍କୋ ପକ୍ଷରୁ କୌଣସି ମନ୍ତବ୍ୟ ଜାରି କରାଯାଇ ନାହିଁ। ଉତ୍ତର ଇସ୍ରାଏଲ୍ ଏବଂ ୱେଷ୍ଟବ୍ୟାଙ୍କର ଉତ୍ତରାଞ୍ଚଳକୁ ଯୋଗାଯୋଗ କରୁଥିବା ରେଳପଥ ସଂଯୋଗ ପ୍ରକଳ୍ପକୁ ବାତିଲ କରିବାକୁ ଇସ୍ରାଏଲ୍ ଘୋଷଣା କରିଛି। ଇସ୍ରାଏଲ୍ର ପରିବହନ ମନ୍ତ୍ରୀ ମିର୍ ରେଗେଭ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପାଖାପାଖି ଦଶନ୍ଧି ତଳେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଇସ୍ରାଏଲ୍ର ଆଫୁଲା ସହର ଏବଂ ପାଲେଷ୍ଟାଇନ୍ର ଜେନିନ୍ ସହରକୁ ସଂଯୋଗ କରୁଥିଲା। ଭୂ ରାଜନୈତିକ ନିରାପତ୍ତା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ରେଗେଭ୍ କହିଛନ୍ତି। ୱେଷ୍ଟବ୍ୟାଙ୍କରେ ବିଶେଷ କରି ଜେନିନ୍ ସହରରେ ହିଂସା ବୃଦ୍ଧି ଏଭଳି ନିଷ୍ପତ୍ତିର ଏକ ପ୍ରମୁଖ କାରଣ ବୋଲି ସେ ଦର୍ଶାଇଛନ୍ତି। ଇସ୍ରାଏଲ୍ ଆତଙ୍କବାଦକୁ ପ୍ରୋତ୍ସାହନ ଦେବ ନାହିଁ। ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ୍ ଏର୍ଡୋଗାନ୍ ପାଲେଷ୍ଟାଇନ୍ର ଆତଙ୍କବାଦୀ ଆଚରଣକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଇସ୍ରାଏଲ୍ ଅଭିଯୋଗ କରିଛି। ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା, ଇସ୍ରାଏଲ୍, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଜୋରାନ୍ ଦ୍ୱାରା ପ୍ରୋତ୍ସାହିତ ଶାନ୍ତି ରେଳବାଇ ଯୋଜନାର ଏହି ପ୍ରକଳ୍ପ ଏକ ଅଂଶବିଶେଷ ଭାବେ ଗ୍ରହଣ କରାଯାଏ। ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଆଜିଠାରୁ ସରକାରୀ କର୍ମଚାରୀଙ୍କ ପାଇଁ ପୋଷ୍ଟାଲ ବାଲଟ ମତଦାନ ଆରମ୍ଭ ହେଉଛି। ଆସନ୍ତାକାଲି ଏବଂ 6 ତାରିଖରେ ମଧ୍ୟ ଏହି ମତଦାନ ଜାରି ରହିବ ବୋଲି ସେଠାକାର ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। 7 ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ପୋଷ୍ଟାଲ ବାଲଟ ମତଦାନ ପାଇଁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେବେ ଏଥିରେ ଭୋଟ୍ ଦେଇପାରିନଥିବା ସରକାରୀ କର୍ମଚାରୀ ଆସନ୍ତା ମାସ 11 ଏବଂ 12 ତାରିଖରେ ପୋଷ୍ଟାଲ ମତଦାନ କରିପାରିବେ ବୋଲି ଆୟୋଗ ସୂଚନା ଦେଇଛନ୍ତି। ଏହି ନିର୍ବାଚନରେ 38 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତା ମାସ 21 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଆହ୍ୱାନପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଭାରତର ମଧ୍ୟବର୍ତ୍ତୀକାଳୀନ ଆର୍ଥିକ ଦୃଷ୍ଟିକୋଣ ସକାରାତ୍ମକ ରହିଛି ବୋଲି ବିଶ୍ୱବ୍ୟାଙ୍କ କହିଛି। ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଭାରତ ବିକାଶ ଅପଡେଟ୍ ରିପୋର୍ଟରେ କୁହାଯାଇଛି, ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର 7% ପହଞ୍ଚିବ। ପରବର୍ତ୍ତୀ 2 ଆର୍ଥିକ ବର୍ଷରେ ଏହି ଅଭିବୃଦ୍ଧି ହାର ଶକ୍ତିଶାଳୀ ରହିବ ବୋଲି ବିଶ୍ୱବ୍ୟାଙ୍କ ପୂର୍ବାନୁମାନ କରିଛି। ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ରର ମାନ୍ୟତା ପାଇଛି। ସାର୍ବଜନୀନ ଭିତ୍ତିଭୂମି, ପୁଞ୍ଜିନିବେଶ ଏବଂ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ଯୋଗୁଁ ଅଭିବୃଦ୍ଧି ହାର ବୃଦ୍ଧି ପାଉଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ପ୍ୟାରିସ୍ ପାରାଲମ୍ପିକ୍ସ 2024 ଗତକାଲି 6ଷ୍ଠ ଦିନର ଖେଳରେ ଭାରତ 5ଟି ପଦକ ହାସଲ କରିଛି। ସେଥିମଧ୍ୟରେ 2ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ରହିଛି। T63 ପୁରୁଷ ହାଇଜମ୍ପ ପ୍ରତିଯୋଗିତାରେ ଭାରତର ଶରଦ କୁମାର ରୌପ୍ୟ ପଦକ ହାସଲ କରିଥିବା ବେଳେ ମାରିୟପ୍ପନ୍ ଥଙ୍ଗାଭାଲୁ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିଭଳି F46 ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଅଜିତ ସିଂ ରୌପ୍ୟ ଏବଂ ସୁନ୍ଦର ସିଂ ଗୁଜର ବ୍ରୋଞ୍ଜ ପଦକ ପାଇଛନ୍ତି। T20 400 ମିଟର ମହିଳା ଦୌଡ଼ ପ୍ରତିଯୋଗିତାରେ ଦୀପ୍ତି ଜୀବାଞ୍ଜି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନ୍ୟ ପ୍ରତିଯୋଗିତାଗୁଡ଼ିକ ମଧ୍ୟରେ ମହିଳା ତୀରଚାଳନା ରିକର୍ଭ ଇଭେଣ୍ଟରେ ପୂଜା ଏବଂ ମହିଳା ସଟ୍ଫୁଟ୍ରେ ଭାଗ୍ୟଶ୍ରୀ ପରାଜିତ ହୋଇଛନ୍ତି। ଆଜି 7ମ ଦିନରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଥିବା କ୍ରୀଡ଼ାବିତ୍ ପଦକ ପାଇବାର ଆଶା ରହିଛି। ସେଥିମଧ୍ୟରେ ସାଇକେଲ ଚାଳନା ଏବଂ ଅନ୍ୟାନ୍ୟ ଦୌଡ଼କୁଦ ପ୍ରତିଯୋଗିତା ରହିଛି। ଗତକାଲିର ପଦକ ସହ ଭାରତର ପଦକ ସଂଖ୍ୟା 20କୁ ବୃଦ୍ଧି ପାଇଛି। ସେଥିରେ 3ଟି ସ୍ୱର୍ଣ୍ଣ, 8ଟି ରୌପ୍ୟ ଏବଂ 9ଟି ବ୍ରୋଞ୍ଜ ପଦକ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମହାରାଷ୍ଟ୍ରରେ ବିଶ୍ୱଶାନ୍ତି ବୁଦ୍ଧବିହାରର ଆଜି ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବ୍ରୁନେଇର ସୁଲତାନଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରିପୁରାରେ ଶାନ୍ତି ଏବଂ ସମୃଦ୍ଧି ଆଣିବା ଲକ୍ଷ୍ୟରେ ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହେବ 3ଟି ବୁଝାମଣାପତ୍ର। ରୁଷ୍ର କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନ୍ରେ 51 ଜଣଙ୍କର ମୃତ୍ୟୁ ଏବଂ ପ୍ୟାରିସ୍ ଅଲମ୍ପିକ୍ସ 2024ର 6ଷ୍ଠ ଦିନରେ 5ଟି ପଦକ ହାସଲ କଲେ ଭାରତୀୟ କ୍ରୀଡ଼ାବିତ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।